ଗୁରୁକୁଳ ରଚନା ଉତ୍କଳମଣି ଗୋପବନ୍ଧୁ ଦାସ। ବର୍ତ୍ତମାନ ଅବସ୍ଥାରେ ଆମ୍ଭମାନଙ୍କ ଦେଶରେ ଯାହା ଯାହା ବଡ଼ ଦରକାରୀ, ଶିକ୍ଷା ତହିଁ ମଧ୍ୟରେ ସର୍ବପ୍ରଧାନ ଅଟେ। କିନ୍ତୁ ଭାରତର ଶିକ୍ଷା ଅନ୍ୟାନ୍ୟ ଦେଶର ଶିକ୍ଷାଠାରୁ ସମ୍ପୂର୍ଣ୍ଣ ପୃଥକ୍। ଭାରତର ପ୍ରାଚୀନ ଯୁଗରେ ଛାତ୍ରମାନେ ଶିକ୍ଷା କରୁଥିଲେ କେବଳ ଶିକ୍ଷା ଲାଭ ନିମନ୍ତେ। ପାଶ୍ଚାତ୍ୟ ଜ୍ଞାନ ବ୍ୟତୀତ ଅଧ୍ୟୟନର ଆଉ କିଛି ସ୍ପର୍ଶସୁଲଭ ଲକ୍ଷ୍ୟ ନଥିଲା। ବହୁ ଶ୍ରମରେ ଉପାର୍ଜିତ ବିଦ୍ୟାକୁ ଲୋକେ ଅର୍ଥ ସଙ୍ଗରେ ବିନିମୟ ବା ବିକ୍ରୟ କରୁନଥିଲେ। ସକଳ ଶ୍ରେଣୀର ଶିକ୍ଷାର ଆଦର୍ଶ ଥିଲା ସରଳ ଜୀବନ ସଙ୍ଗେ ଉଚ୍ଚ ଚିନ୍ତା। ଏହି ସରଳ ଜୀବନ ନିମନ୍ତେ ବାଳକମାନେ ନିଜ ନିଜର କ୍ରିୟାପୁଞ୍ଜ କଠୋର ନିୟମ ଦ୍ୱାରା ପରିଚାଳିତ କରୁଥିଲେ। ନଗର ଜୀବନ ଭାରତର ପ୍ରଥା ନୁହେଁ, ସୁତରାଂ ଛାତ୍ରମାନେ ନଗରରେ ପ୍ରତିଷ୍ଠିତ ବିଦ୍ୟାଳୟରେ ଅଧ୍ୟୟନ କରୁନଥିଲେ। ସେମାନେ ପଲ୍ଲୀରେ ବନ ମଧ୍ୟରେ ଗୁରୁଙ୍କ ଆଶ୍ରମରେ ରହି ସେହିଠାରେ ଜୀବନର ସମସ୍ତ ବିଦ୍ୟାଭ୍ୟାସ କରୁଥିଲେ। ବନର ଫଳମୂଳ ପ୍ରଭୃତି ସୁଖଲଭ୍ୟ ଦ୍ରବ୍ୟରେ ସେମାନଙ୍କର ଉଦର ପୂରଣ ହେଉଥିଲା। ଗୁରୁଜେ ଛାତ୍ରମାନଙ୍କର କେବଳ ଅଧ୍ୟୟନ ନିୟନ୍ତ୍ରିତ କରୁଥିଲେ ତାହା ନୁହେଁ, ଚରିତ୍ର ଗଠନରେ ଗୁରୁ ପ୍ରଧାନ ସହାୟକ ଥିଲେ। ପିତୃମାତୃ ସୁଲଭ ସ୍ନେହ ଓ ଆଦର ଦେଖାଇବାରେ ଗୁରୁ ଓ ଗୁରୁପତ୍ନୀ ସର୍ବଦା ଅତି ନିପୁଣ। ଏପରି ଭାବରେ ଲାଳିତ ପାଳିତ ଓ ନିୟନ୍ତ୍ରିତ ହୋଇଗଲା ଉତ୍ତାରେ ବାଳକମାନେ ସଂସାରରେ ପ୍ରବେଶ କରୁଥିଲେ। ସେତେବେଳେ ପ୍ରତ୍ୟେକ ବ୍ୟକ୍ତିର ଚତୁର୍ଦିଗରେ ନିଷ୍ଠାର, ସତ୍ୟର, ଧର୍ମର, ଜ୍ଞାନର ଗୋଟିଏ କ୍ଷୁଦ୍ର ମଣ୍ଡଳୀ। ଆହୁରି ପୁଣି ଅଧ୍ୟାପନାରେ ଅର୍ଥ ଗ୍ରହଣ ନଥିଲା, ଅଧ୍ୟୟନରେ ଅର୍ଥ ବ୍ୟୟ ହେଉନଥିଲା। ସୁତରାଂ ପ୍ରତ୍ୟେକ ବାଳକ ନିଜର ଇଚ୍ଛା ଓ ଅଭିରୁଚି ଅନୁସାରେ ଶିକ୍ଷା ପାଇପାରୁଥିଲା। ବର୍ତ୍ତମାନ କିନ୍ତୁ ଏସବୁ ବଦଳି ଯାଇଛି। ଭାରତରେ ଶିକ୍ଷାର ସେ ପୁଣ୍ୟ ଆଦର୍ଶ ଆଉ ନାହିଁ। ଅଧ୍ୟାପନାରେ ସେ ସ୍ନେହ ପ୍ରୀତି ଆଦର କି ଅଧ୍ୟୟନରେ ସେ ନିଷ୍ଠା ସେ ସରଳତା ଆଉ ନାହିଁ। ପାଶ୍ଚାତ୍ୟ ସଂସର୍ଗରେ ପ୍ରାଚ୍ୟ ଆଦର୍ଶର ଯେ ଘୋର ପରିବର୍ତ୍ତନ ଘଟିଛି, ଶିକ୍ଷା ପ୍ରଣାଳୀର ପରିବର୍ତ୍ତନ ହିଁ ତହିଁ ମଧ୍ୟରେ ପ୍ରଥମ। ଭାରତରେ ପାଶ୍ଚାତ୍ୟ ଅନୁଷ୍ଠାନମାନଙ୍କର ଅନୁକରଣ କରାଯାଉଅଛି, କିନ୍ତୁ ଏ ଅନୁକରଣରେ କଦାପି ଭାରତର ମୁକ୍ତି ହେବ ନାହିଁ। ଭାରତ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ଠାରୁ ପୃଥକ୍। ବର୍ତ୍ତମାନ କେବଳ ଅନୁକରଣ କରି ସେହି ଅନ୍ୟାନ୍ୟ ଦେଶମାନଙ୍କ ସଙ୍ଗେ ମିଶିଯିବା ଭାରତ ପକ୍ଷରେ ସହଜ ହୋଇପାରେ, କିନ୍ତୁ ତାହା ହେଲେ ଭାରତର ସେ ମହତ୍ତ୍ୱ, ସେ ବିଶେଷତ୍ୱ, ବହୁ ଯୁଗ ବ୍ୟାପୀ ସେ ସରସତା, କ୍ରିୟାକଳାପ ଓ ଜୀବନ ନୀତିରେ ଅନ୍ୟାନ୍ୟ ଦେଶମାନଙ୍କ ଠାରୁ ଭିନ୍ନ ଥାଇ ସୁଦ୍ଧା ଅବଶେଷରେ ସେହି ଦେଶମାନଙ୍କର ଆଦର୍ଶ ନିଜର ସଭ୍ୟତା ମଧ୍ୟରୁ ଉଦ୍ଘାଟିତ କରିବାର ଭାରତର ସେ ପୁଣ୍ୟ ଅଧିକାର ଆଉ ବେଶୀ ଦିନ ରହିବ ନାହିଁ। ନାନା ଆପଦ ବିପଦରେ ବାରମ୍ବାର ବିଜାତୀୟମାନଙ୍କ ଆକ୍ରମଣ ମଧ୍ୟରେ ଭାରତ ଏତେକାଳ ନିଜର ଯେଉଁ ଆଦର୍ଶ ଓ ଜଗତର ଶିକ୍ଷଣୀୟ ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିଅଛି ତାହା ଲୋପ ପାଇଯିବ। ଏଥିପାଇଁ ବର୍ତ୍ତମାନ ଭାରତବାସୀର କର୍ତ୍ତବ୍ୟ ସେହି ପ୍ରାଚୀନ ଶିକ୍ଷା ପ୍ରଣାଳୀ ପୁଣି ଯେପରି ଦେଶରେ ଚଳେ ସେ ବିଷୟରେ ଯତ୍ନବାନ ହେବା। ସୁଖର ବିଷୟ, ଏ ଦିଗରେ ଚେଷ୍ଟାର ଆରମ୍ଭ ଭାରତରେ ଦେଖାଯାଇଅଛି। ପଞ୍ଜାବର ଆର୍ଯ୍ୟ ସମାଜ କିପରି ଏକ ମହତ୍ ଆୟୋଜନରେ ବ୍ରତୀ ହୋଇଛନ୍ତି ତାହା ବୋଧ ହୁଏ ଅନେକଙ୍କୁ ଜଣାଅଛି। ଆର୍ଯ୍ୟ ସମାଜ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ। ଏହି ଆର୍ଯ୍ୟ ସମାଜର ଲୋକମାନେ ସକଳ ବିଷୟରେ ହିନ୍ଦୁମାନଙ୍କ ସଙ୍ଗେ ସମାନ। ତେବେ ବୈଦିକ ଯୁଗର ପରବର୍ତ୍ତୀ ଆଚାର ଅନୁଷ୍ଠାନ, ଜାତିଭେଦ, ପ୍ରତିମା ପୂଜା ପ୍ରଭୃତି କେତେକ କଥା ମାନନ୍ତି ନାହିଁ। ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଧାନ ଓ ବୈଦିକ ଧର୍ମ ଏମାନେ ସବୁଠାରେ ପ୍ରଚାର କରନ୍ତି। ପ୍ରାୟ 5 ବର୍ଷ ପୂର୍ବେ କାହାନ ଚନ୍ଦ୍ର ବର୍ମା ନାମକ ଜଣେ ଆର୍ଯ୍ୟ ସମାଜର ପ୍ରଚାରକ ଓଡ଼ିଶାରେ ଆସି କେତୋଟି ବକ୍ତୃତା ଦେଇଥିଲେ। ରେଙ୍ଗୁନ, ମାନ୍ଦ୍ରାଜ, କଲିକତା ପ୍ରଭୃତି ସହରରେ ଆର୍ଯ୍ୟ ସମାଜର ଶାଖାମାନ ସ୍ଥାପିତ ହୋଇଅଛି। ପ୍ରଚାର କରିବା ଏ ଶାଖାମାନଙ୍କର କାର୍ଯ୍ୟ। ଏହି ଶାଖାମାନଙ୍କରୁ ପ୍ରଚାରକମାନେ ଭାରତର ନାନା ସ୍ଥାନରେ ବୁଲି ପ୍ରଚାର କରିବାର ଅନେକଙ୍କୁ ଜଣାଅଛି ଏବଂ ରାମକୃଷ୍ଣ ସମ୍ପ୍ରଦାୟର ଲୋକଙ୍କ ପରି ଆମେରିକା ଜାପାନ ପ୍ରଭୃତିରେ ଶାଖା ସମାଜ ସ୍ଥାପନ କରିବାର ଉଦ୍ଦେଶ୍ୟ ଏମାନଙ୍କର ଅଛି ବୋଲି ଶୁଣାଯାଏ। ଭାରତର ଯୁବକମାନଙ୍କର ଚରିତ୍ର ଗଠନ କାମନାରେ ଏମାନେ ନାନା ଉପାୟ ଅବଲମ୍ବନ କରୁଛନ୍ତି। ସ୍କୁଲ କଲେଜର ଛାତ୍ରମାନେ ସାଧାରଣ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିମନ୍ତେ ପଢ଼ିଥାନ୍ତି। ଲାହୋରର ଦୟାନନ୍ଦ ଆଙ୍ଗ୍ଲୋ ବେଦିକ କଲେଜ, ପଞ୍ଜାବର ଅନ୍ୟାନ୍ୟ ଉଚ୍ଚ ଇଂରାଜୀ ସ୍କୁଲ, ଜଳନ୍ଧରର କନ୍ୟା ମହାବିଦ୍ୟାଳୟ ଏହି ଶ୍ରେଣୀର ଅନ୍ତର୍ଗତ। କିନ୍ତୁ ଗୁରୁକୁଳ ଆଶ୍ରମରେ ରହି ପଢ଼ୁଥିବା ବାଳକମାନେ ଏମାନଙ୍କ ପରି ସାଧାରଣ ବିଶ୍ୱବିଦ୍ୟାଳୟ ପରୀକ୍ଷା ଦିଅନ୍ତି ନାହିଁ। ସେମାନଙ୍କ ନିମନ୍ତେ ଅନ୍ୟ ବିଧାନ ଅଛି। ଚାକିରି ରୂପ ମାପକାଠିରେ ମାପ ହେବା ଭଳି ବିଦ୍ୟା ଉପାର୍ଜନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ଭାରତର ପ୍ରାଚୀନ ମହତ୍ଵ ବହୁ ପରିମାଣରେ ଭାରତୀୟ ବ୍ରହ୍ମଚର୍ଯ୍ୟ ଯୋଗରୁ ସମ୍ଭବ ହୋଇଥିଲା। ବର୍ତ୍ତମାନ ସେ ବ୍ରହ୍ମଚର୍ଯ୍ୟର ଚିହ୍ନ ସୁଦ୍ଧା ଏ ଦେଶରେ ଦେଖାଯାଏ ନାହିଁ। ତାହା ହିଁ ବର୍ତ୍ତମାନ ଦୁର୍ଗତିର କାରଣ। ଗୁରୁକୁଳ ଆଶ୍ରମର ବିଶେଷତ୍ଵ ଏହି ଯେ ତହିଁରେ ବ୍ରହ୍ମଚର୍ଯ୍ୟ ରକ୍ଷା କରିବାର ଆୟୋଜନ କରାଯାଇଅଛି। ହରିଦ୍ୱାରର କାଣ୍ଡିଠାରେ ଯେଉଁ ଗୁରୁକୁଳ ସ୍ଥାପିତ ହୋଇଅଛି ତାହାର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ଏ ପ୍ରବନ୍ଧରେ ସେହି ଆଶ୍ରମ କଥା କିଛି ଲେଖାଯିବ। କୁହାଯାଇଛି ଯେ ଭାରତର ଶିକ୍ଷା ପ୍ରଣାଳୀ ଅନ୍ୟାନ୍ୟ ଦେଶମାନଙ୍କର ଶିକ୍ଷା ପ୍ରଣାଳୀଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପାଶ୍ଚାତ୍ୟ ଦେଶମାନଙ୍କରେ ଶିକ୍ଷା ମନ୍ଦିର ଗୋଟିଏ ମିଳନ ମଣ୍ଡପ ସଦୃଶ। ଛାତ୍ର ଓ ଶିକ୍ଷକ ଉଭୟ ଦିବସର କେତେକ ସମୟ ଗୋଟିଏ ଘର ମଧ୍ୟରେ କଟାନ୍ତି। ଏହା ବର୍ତ୍ତମାନ ଭାରତର ପ୍ରଚଳିତ ପ୍ରଥା ହୋଇଅଛି। କିନ୍ତୁ ପ୍ରାଚୀନ ଭାରତରେ ଶିକ୍ଷା ଦିଆଯାଉଥିଲା ଗୁରୁଙ୍କ ଗୃହରେ। ବର୍ତ୍ତମାନ ଆମ୍ଭେମାନେ ଏକଥା ପାଶୁରୀ ପକାଇଅଛୁ ଏବଂ କୌଶଳ କ୍ରମେ ଜାଣିପାରିଲେ ଭାରତର ଅନ୍ୟାନ୍ୟ ଅନେକ ଅନୁଷ୍ଠାନଙ୍କ ପାଇଁ ଏହାକୁ ମଧ୍ୟ ଅନାଦର କରିଥାଉ। ତାର କାରଣ କ'ଣ କଲେ ଗୁରୁଗୃହ ବର୍ତ୍ତମାନ ମଧ୍ୟ ଦେଶର ସମସ୍ତ ଶିକ୍ଷା ନିମନ୍ତେ ବିହିତ ବିଧାନ କରିପାରିବ ସେ କଥା ଆମ୍ଭେମାନେ ବୁଝିପାରୁନାହୁଁ। କାହାରି କାହାରି ମତ ଯେ ଗୁରୁଗୃହରେ ଶିକ୍ଷାଦାନର ବ୍ୟବସ୍ଥା ପୁଣି କରାଗଲେ ଭାରତର ଅମଙ୍ଗଳ ଘଟିପାରେ। କିନ୍ତୁ ବଡ଼ ସୌଭାଗ୍ୟର କଥା, ଆର୍ଯ୍ୟ ସମାଜ ଅନେକଙ୍କର ଏ ଆଶଙ୍କାକୁ ଅମୂଳକ ବୋଲି ପ୍ରମାଣିତ କରିବାକୁ ସମର୍ଥ ହୋଇଛନ୍ତି। ଗୁରୁକୁଳ ପ୍ରତିଷ୍ଠାତାମାନଙ୍କର ଉଦ୍ଦେଶ୍ୟ ଅତି ମହତ୍। ସେମାନେ ଆଶା କରନ୍ତି ଗୁରୁକୁଳର ବ୍ରହ୍ମଚାରୀ ଛାତ୍ରମାନେ ଜୀବନକୁ ସଂଯତ କରି ସବଳ ଓ ଶିକ୍ଷିତ ହେବେ ଏବଂ ତତ୍ପରେ ତ୍ୟାଗ ଦ୍ୱାରା ଦେଶରେ ପୁନରାୟ ଆର୍ଯ୍ୟ ଆଦର୍ଶ ପ୍ରତିଷ୍ଠିତ କରିବେ। ଆହୁରି ସେମାନଙ୍କର ବିଶ୍ୱାସ ସୁବିବେଚନାର ସହିତ ପାଶ୍ଚାତ୍ୟ ଦେଶର ନିୟନ୍ତ୍ରିତ କ୍ରିୟାକଳାପ ସଙ୍ଗେ ପ୍ରାଚ୍ୟର ସରଳତା ନ ମିଶିଲେ ଭାରତର ବହୁମୁଖୀ ଉନ୍ନତି ସାଧିତ ହୋଇପାରିବ ନାହିଁ। ସୁତରାଂ ଆଶ୍ରମର କର୍ମଚାରୀମାନେ ବେଦ, ଉପନିଷଦ, ସାହିତ୍ୟ, ଦର୍ଶନ ପ୍ରଭୃତି ସଂସ୍କୃତରେ ପଢ଼ିବା ସଙ୍ଗେ ସଙ୍ଗେ ଉପରୋତ୍ପର ଆଧୁନିକ ଶିକ୍ଷଣୀୟ ବିଷୟମାନ ହିନ୍ଦୀ ଭାଷାରେ ଶିକ୍ଷା କରନ୍ତି। ପ୍ରାଚ୍ୟ ପାଶ୍ଚାତ୍ୟର ଭାବରାଶି ଏକତ୍ର ମିଳିଲେ ହିଁ ଉଭୟ ମହାରାଜ୍ୟର ମିଳନ ସମ୍ଭବ। ଅନ୍ୟ ପ୍ରକାର ମିଳନର ଚେଷ୍ଟା ନୈସର୍ଗିକ ନୁହେଁ, ସୁତରାଂ ତାହା ଅସାଧ୍ୟ। ଗୁରୁକୁଳର ଛାତ୍ରମାନେ କି ଉପାୟରେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି ଏବଂ ଜୀବନ ଗଠନ କରିଥାନ୍ତି ଏହା ସମ୍ୟକ୍ ଜଣାଇବାକୁ ଏଠାରେ ସେମାନଙ୍କର ଦୈନନ୍ଦିନ କ୍ରିୟାକଳାପର ଗୋଟିଏ କ୍ଷୁଦ୍ର ବିବରଣୀ ଦିଆଯିବା ବିହିତ। ଗୁରୁକୁଳର ବ୍ରହ୍ମଚାରୀମାନେ ଦୁଇ ଶ୍ରେଣୀରେ ବିଭକ୍ତ। ବୟସ୍କ ଛାତ୍ରମାନେ ପ୍ରତିଦିନ ସକାଳ 4 ଘଣ୍ଟା ବେଳେ ଏବଂ ବାଳକ ଛାତ୍ରମାନେ 4 ଘଣ୍ଟା ଅଧେରେ ନିଦରୁ ଉଠନ୍ତି। ଉଭୟ ସମୟରେ ଘଣ୍ଟା ବଜାଯାଏ, ତତ୍ପରେ ବ୍ୟାୟାମ ପ୍ରଭୃତି କରିବାକୁ ହୁଏ। ସେତେବେଳେ ଉପଯୁକ୍ତ ତତ୍ତ୍ୱାବଧାରକ ସେମାନଙ୍କ ପାଖରେ ଥାଆନ୍ତି। ବ୍ୟାୟାମ ପରେ ଗଙ୍ଗାରେ ସ୍ନାନ କରିବାକୁ ହୁଏ। ସ୍ନାନ ବେଳେ ସମସ୍ତେ ସନ୍ତରଣ କରନ୍ତି ଏବଂ ସେଥିରେ ପ୍ରତିଯୋଗିତା ମଧ୍ୟ ହୋଇଥାଏ। ହରିଦ୍ୱାରରେ ଓଡ଼ିଶା ଅପେକ୍ଷା ଶୀତର ପ୍ରାବଲ୍ୟ ଅତ୍ୟନ୍ତ ବେଶୀ। ସେହି କାରଣରୁ ବେଶୀ ଶୀତ ପଡ଼ିଲେ ଛାତ୍ରମାନେ ସ୍ନାନ ଗୃହରେ ସ୍ନାନ କରନ୍ତି। ସ୍ନାନ ପରେ 5 ଘଣ୍ଟା ଅଧେ ଠାରୁ 6 ଘଣ୍ଟା ପର୍ଯ୍ୟନ୍ତ ବ୍ରହ୍ମଚାରୀମାନେ ସନ୍ଧ୍ୟା ଅଗ୍ନିହୋତ୍ର ପ୍ରଭୃତି ଶାସ୍ତ୍ରୀୟ ଯଜ୍ଞାନୁଷ୍ଠାନ କରନ୍ତି। ତାପରେ ଦୁଧ ବା ଅନ୍ୟ କିଛି ଲଘୁ ଆହାର ଖାଇ 6 ଘଣ୍ଟା 15 ମିନିଟ୍ରୁ 10 ଘଣ୍ଟା ଅଧେ ପର୍ଯ୍ୟନ୍ତ ବିଦ୍ୟାଳୟରେ ପଢ଼ାଶୁଣା କରନ୍ତି। ପଢ଼ାର ଅବ୍ୟବହିତ ପରେ ଭୋଜନ, ସମସ୍ତେ ନିରାମିଷ ଭୋଜନ କରନ୍ତି। ଭୋଜନ ଉତ୍ତାରେ 2 ଘଣ୍ଟା 45 ମିନିଟ୍ ଯାଏ ବିଶ୍ରାମର ସମୟ। ସେତେବେଳେ ବୟସ୍କ ଛାତ୍ରମାନେ ପୁସ୍ତକାଳୟରୁ ପୁସ୍ତକ ପ୍ରଭୃତି ନେଇ ପଢ଼ୁଥାନ୍ତି। 2 ଘଣ୍ଟା 45 ମିନିଟ୍ ଠାରୁ 5 ଘଣ୍ଟା 15 ମିନିଟ୍ ପର୍ଯ୍ୟନ୍ତ ପୁଣି ବିଦ୍ୟାଳୟରେ ପଢ଼ାଶୁଣା। ଗ୍ରୀଷ୍ମକାଳରେ ପଢ଼ାଶୁଣାର ସମୟ ଘଣ୍ଟେ 2 ଘଣ୍ଟା ଉଣା କରି ଦିଆଯାଏ। ସନ୍ଧ୍ୟାବେଳେ ପିଲାମାନେ ନାନା ପ୍ରକାର ଖେଳରେ ଯୋଗ ଦିଅନ୍ତି। ତତ୍ପରେ ପୁଣି ଆହୁରି ଅଗ୍ନିହୋତ୍ର ପ୍ରଭୃତି କରିବାକୁ ହୁଏ ଏବଂ ଏହାର ଠିକ୍ ପରେ ଭୋଜନ। ଭୋଜନ ଉତ୍ତାରୁ ଏବଂ ରାତି 9 ଘଣ୍ଟା ପର୍ଯ୍ୟନ୍ତ ଦିନର ପାଠ ଆବୃତ୍ତି କରାଯାଏ। 9 ଘଣ୍ଟା ବେଳେ ଶୋଇବାର ନିୟମ। ସାନ ପିଲାମାନେ ଅଧଘଣ୍ଟେ ଆଗରୁ ଶୋଇଥାନ୍ତି। ଛାତ୍ରମାନଙ୍କୁ ଦୈନନ୍ଦିନ କାର୍ଯ୍ୟରେ ଲିପ୍ତ ରଖିବାକୁ ହୁଏ ଏବଂ ସପ୍ତାହକରେ ଥରେ ଛାତ୍ରମାନେ ନିଜେ ରନ୍ଧନ କରିଥାନ୍ତି। ଗୁରୁକୁଳର ନୈତିକ ଶିକ୍ଷା ଅତି ସୁନ୍ଦର ପ୍ରଣାଳୀରେ ଦିଆହୁଏ। ଶିକ୍ଷକମାନଙ୍କ ସଙ୍ଗେ ସବୁବେଳେ ରହିଲେ ଏବଂ ଚରିତ୍ର ଗଠନ ଉପଯୋଗୀ ନାନା କାର୍ଯ୍ୟ କଲେ ନୀତି ଶିକ୍ଷା ହୁଏ। କେବଳ ନୀତି ଶିକ୍ଷା ଗୁଡ଼ିଏ ମୁଖସ୍ଥ କରି ରଖିଲେ କୌଣସି ବିଶେଷ ଫଳ ହୁଏ ନାହିଁ। ଗୁରୁକୁଳ ଛାତ୍ରମାନେ ବାହାରର ସମସ୍ତ ଅନିଷ୍ଟକର ପ୍ରଭାବରୁ ବିଚ୍ଛିନ୍ନ ହୋଇ ଶିକ୍ଷକମାନଙ୍କ ସଙ୍ଗରେ ଦିନରାତି କଟାଇଥାନ୍ତି। ସୁଖ ଦୁଃଖରେ, ଶୟନ ଜାଗରଣରେ, କ୍ରୀଡ଼ା ପଠନରେ ଗୁରୁ ହିଁ ଶିଷ୍ୟଙ୍କର ସଖା। ଛାତ୍ରମାନଙ୍କ ପଢ଼ାଶୁଣା, ସ୍ୱାସ୍ଥ୍ୟ ପ୍ରଭୃତି ସକଳ ବିଷୟ ଗୁରୁବର୍ଗ ଏପରି ଦକ୍ଷତାର ସହିତ ଚଳାନ୍ତି ଯେ ତାଙ୍କର କୌଣସି କଥାରେ କିଛି ଅଭାବ ରହେ ନାହିଁ। ସବୁଠାରେ ଶୃଙ୍ଖଳା ସୌନ୍ଦର୍ଯ୍ୟ ରାଜତ୍ୱ କରୁଥାଏ। ଲର୍ଡ଼ କର୍ଜନ ଏହି ଗୁରୁକୁଳର ଭୂୟସୀ ପ୍ରଶଂସା ତାଙ୍କର ଗୋଟିଏ ବକ୍ତୃତାରେ କରିଥିଲେ। ବସ୍ତୁତଃ ଗୁରୁ ଯେଉଁଠାରେ ଶିଷ୍ୟକୁ ସୁଖ ଦୁଃଖ ହର୍ଷ ଆମୋଦ ମଧ୍ୟରେ ପରୀକ୍ଷା କରିପାରନ୍ତି, ତାହାର ସମସ୍ତ ଚିତ୍ତବୃତ୍ତିକୁ ନିୟମିତ କରନ୍ତି ଏବଂ ତାର ଭବିଷ୍ୟତ ଜୀବନକୁ ନିଜ ଅଙ୍ଗୁଳିରେ ଗଠନ କରନ୍ତି, ସେହିଠାରେ ହିଁ ପ୍ରକୃତ ବିଦ୍ୟାଳୟ। ସେହିଠାରେ ହିଁ ବାଳକ ତାର ଉପଯୁକ୍ତ ଶିକ୍ଷା ପାଏ। ଶ୍ରୋତା ବନ୍ଧୁ, ଏହି ପ୍ରବନ୍ଧଟି ସତ୍ୟବାଦୀର ପ୍ରଥମ ଭାଗ ପ୍ରଥମ ସଂଖ୍ୟା 1915 ପ୍ରକାଶିତ ହୋଇଥିଲା।